ସର୍ବପ୍ରଥମେ ପଲାସ ଗ୍ରାମର ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭବନ ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ଆମେ ଆଜିର ସ୍ୱାଗତ ଜଣାଉଛୁ। ଆଜି ପବିତ୍ର ମାର୍ଗ ମାସ ମାର୍ଗଶୀର ମାସ ଗୁରୁବାର ତିଥି ଉପଲକ୍ଷେ ଆପଣଙ୍କ ନିକଟସ୍ଥ ବଳଦେବମାଲ ଗ୍ରାମ ପଞ୍ଚାୟତ ତରଫରୁ ଗୀତା ଯଜ୍ଞ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ଗୀତା ଜୟନ୍ତୀ 5528 ବର୍ଷ ତଳେ ଭଗବାନ ମହାଭାରତ ଯୁଦ୍ଧରେ କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଭଗବତ ଗୀତାର ଜ୍ଞାନ ପ୍ରଦାନ କରିଥିଲେ। 700 ଶ୍ଳୋକରେ ଭଗବତ ଗୀତାରେ ସମସ୍ତ ଜ୍ଞାନ ପ୍ରଦାନ କରାଯାଇଛି। ସମସ୍ତ ଜ୍ଞାନ ଯାହା ଜ୍ଞାନର ସୀମା ନାହିଁ, ଅସୀମ ଜ୍ଞାନ, ଅନନ୍ତ ଜ୍ଞାନ, ଯୋଉ ଜ୍ଞାନ ପ୍ରାପ୍ତ ହେବା ପାଇଁ ବୈଜ୍ଞାନିକ ମାନେ ପ୍ରତିଦିନ ଗବେଷଣା କରୁଛନ୍ତି, ନୂଆ ନୂଆ ଉଦ୍ଭାବନ କରୁଛନ୍ତି, ପ୍ରତିଦିନ ଗବେଷଣା ଚାଲିଛି। ଅନେକ ଗବେଷଣାଗାର ରହିଛି ଓଡ଼ିଶାରେ, ଆମର ଗୋଟେ ରହିଛି ରିଜିଓନାଲ ରିସର୍ଚ୍ଚ ଲାବୋରେଟୋରୀ ଆଚାର୍ଯ୍ୟ ବିହାରରେ ଆମେ ଦେଖିବେ ରହିଛି, ରିସର୍ଚ୍ଚ ଚାଲିଛି, ଅନେକ ରିସର୍ଚ୍ଚ ଲାବୋରେଟୋରୀ ସବୁ ରହିଛି, ଅନେକ ଗବେଷଣାଗାର ରହିଛି, ଅନେକ ଜ୍ଞାନ ନୂଆ ନୂଆ ଜ୍ଞାନ ଉଦ୍ଭାବନ ହେଉଛି। କିନ୍ତୁ ଯେତେ ଜ୍ଞାନ ଉଦ୍ଭାବନ ହେଲେ ମଧ୍ୟ ଯୋଉ ଜ୍ଞାନକୁ ପ୍ରାପ୍ତ ହୋଇପାରିବେ ନାହିଁ, କୋଟି କୋଟି ବର୍ଷ ଧରି ଯୋଉଟା ରିସର୍ଚ୍ଚ କରି ଚାଲିଲେ ମଧ୍ୟ, ଗବେଷଣା କରି ଚାଲିଲେ ମଧ୍ୟ ଯୋଉ ଜ୍ଞାନ ପ୍ରାପ୍ତ ହେବେ ନାହିଁ, ସେଇ ଜ୍ଞାନ ଆପଣ ବୈଦିକ ଶାସ୍ତ୍ରରେ ପ୍ରାପ୍ତ ହେବେ। ବ୍ରହ୍ମା ଯିଏକି ଏ ଭୌତିକ ଜଗତର ପ୍ରଥମ ସୃଷ୍ଟ ଜୀବ ହେଉଛନ୍ତି ବ୍ରହ୍ମା। ଏଇ ବ୍ରହ୍ମାଣ୍ଡ ଯୋଉ ରହିଛି, ଏ 14 ଭୁବନ ରହିଛି, ଆମେ ଯୋଉ ରହୁଛେ ଇଏ ହେଉଛି ପୃଥିବୀ ଲୋକ। ଆପଣମାନେ ଜାଣିଥିବେ ଗାୟତ୍ରୀ ମନ୍ତ୍ର, ଓଂ ଭୂର୍ଭୁବଃ ସ୍ୱଃ ତସ୍ୟବିଦୁର୍ଭରେଣ୍ୟଂ ଭର୍ଗୋଦେବସ୍ୟ ଧିମହି ଧିୟୋ ନଃ ପ୍ରଚୋଦୟାତ୍। ଏ ଗାୟତ୍ରୀ ମନ୍ତ୍ର, ଏ ଗାୟତ୍ରୀ ମନ୍ତ୍ରରେ ବର୍ଣ୍ଣନା କରାଯାଇଛି ଇଏ ହେଉଛି ଭୂଲୋକ, ଆ ଉପରେ ରହିଛି ଭୂବଲୋକ, ତା ଉପରେ ରହିଛି ସ୍ୱର୍ଗଲୋକ, ତା ଉପରେ ରହିଛି ମହତ ଲୋକ, ତା ଉପରେ ରହିଛି ଜନଲୋକ, ତା ଉପରେ ରହିଛି ତପଲୋକ, ତା ଉପରେ ରହିଛି ସତ୍ୟଲୋକ ବା ଯୋଉଠି ବ୍ରହ୍ମା ରହୁଛନ୍ତି। ଏ 7 ଲୋକ ରହିଛି ଉଦ୍ଧ ଲୋକ, ସେଇଭଳି ଭାବରେ 7 ନିମ୍ନ ଲୋକ ରହିଛି। କ'ଣ କ'ଣ ନା ଅତଳ, ବିତଳ, ସୁତଳ, ମୈତଳ, ରସାତଳ ଏବଂ ପାତାଳ, ତଳାତଳ, ଏଇଭଳି ଭାବରେ 7 ନିମ୍ନରେ ଏଇ ଭୌତିକ ବୃତ୍ତି ପୃଷ୍ଠ ତଳେ 7 ଲୋକ ରହିଛି। ଏଇ ଯେଉଁ 14 ଲୋକ ରହିଛି, ଏ ଲୋକ ଯିଏ ସୃଷ୍ଟି କରିଛନ୍ତି ସେ ହେଉଛନ୍ତି ବ୍ରହ୍ମା। ବ୍ରହ୍ମା ଯେତେବେଳେ ପ୍ରଥମେ ଆସନ୍ତି, ଜାତ ହେଉଛନ୍ତି ଏ ଭୌତିକ ଜଗତରେ, ପ୍ରଥମ ସୃଷ୍ଟ ଜୀବ ହେଉଛନ୍ତି ବ୍ରହ୍ମା, ସିଏ ମଧ୍ୟ ଜାଣିପାରୁନାହାନ୍ତି ସିଏ କିଏ, ସିଏ କେଉଁଠୁ ଆସିଲେ, ତାଙ୍କର କେମିତି, ସିଏ ତାଙ୍କର ଜୀବନର ଲକ୍ଷ୍ୟ କ'ଣ, ଏସବୁ ସେ ଜାଣିପାରୁନାହାନ୍ତି। ତେଣୁ ସେ ଯେଉଁ ଗର୍ଭଦେବ ସାଇ ବିଷ୍ଣୁଙ୍କର ନାଭି ପଦ୍ମରୁ ସେ ଜାତ ହେଇଥିଲେ, ସେଇ ପଦ୍ମ ନାଡ଼ ଧରିକିରି ସେ ଗର୍ଭଦେବ ଜଳରେ ବହୁତ ବର୍ଷ କାଳ ପ୍ରବେଶ କଲା ପରେ କିଛି ଯେତେବେଳେ ଜାଣିପାରିଲେ ନାହିଁ ସେ କେଉଁଠୁ ଆସିଛନ୍ତି, ତାଙ୍କର ଜନ୍ମର ଉତ୍ସ କିଏ ବା ତାଙ୍କ ଜନ୍ମର ତାଙ୍କର ପିତା କିଏ, ତାପରେ ସେ ପୁଣି ସେଇ ପୁଷ୍ପ ପଦ୍ମପୁଷ୍ପକୁ ପାଖକୁ ଚାଲି ଆସିଲେ ଏବଂ ତାଙ୍କୁ ଗୋଟେ ଶବ୍ଦ ଶୁଭିଲା, ସେ ହେଉଛି ତପ, ତ ଏବଂ ପ, ଏଇ 2 ଅକ୍ଷର ତାଙ୍କୁ ଶୁଭିଲା। ତେଣୁ ସେ ଅନେକ ବର୍ଷ ଧରି, ହଜାର ହଜାର ବର୍ଷ ଧରି ତପସ୍ୟା କଲା ପରେ ଭଗବାନ ତାଙ୍କୁ ଦର୍ଶନ ଦେଇଛନ୍ତି। ତେଣୁ ଭଗବାନଙ୍କୁ ଦର୍ଶନ ପାଇ ସେ ସମସ୍ତ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ଭଗବାନ ଚାରୋଟି ଶ୍ଳୋକରେ ତାଙ୍କୁ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି। ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ସେ କହନ୍ତି ବ୍ରହ୍ମା ହେଉଛନ୍ତି ବିଶ୍ୱର ପ୍ରଥମ ଇଞ୍ଜିନିୟର। ଆପଣମାନଙ୍କ ଗ୍ରାମରୁ ବହୁତ ଇଞ୍ଜିନିୟରିଂ ପଢ଼ୁଥିବେ, କେତେଜଣ ଇଞ୍ଜିନିୟର ବି ହେଇଥାଇପାରନ୍ତି। ଇଞ୍ଜିନିୟର ପଢ଼ିବା ପାଇଁ ଅନ୍ତତଃ ପକ୍ଷେ ମିନିମମ 4 ବର୍ଷ ଦରକାର। ଜଣେ ଡିଗ୍ରୀ ଇଞ୍ଜିନିୟର ହେବା ପାଇଁ ଗ୍ରାଜୁଏସନ୍ ପରେ 4 ବର୍ଷ ପାଠ ପଢ଼ିଲେ ଯାଇକରି ସେ ଇଞ୍ଜିନିୟର ହେବ। କିନ୍ତୁ ଭଗବାନ ଯେତେବେଳେ ତାଙ୍କର ପୁତ୍ରକୁ ଇଞ୍ଜିନିୟର କରୁଛନ୍ତି, ମାତ୍ର 4 ଶ୍ଳୋକରେ ତାଙ୍କ ହୃଦୟ ଭିତରେ ପ୍ରଦାନ କରି ତାଙ୍କୁ ଇଞ୍ଜିନିୟର କରିଦେଉଛନ୍ତି। ସେ ବିଶ୍ୱର ପ୍ରଥମ ଇଞ୍ଜିନିୟର, ଯିଏକି ଭୌତିକ ଯୋଉ କହିଲେ 14 ଲୋକକୁ ସେ ସୃଷ୍ଟି କଲେ। ସେ ବ୍ରହ୍ମା ଭଗବାନ ଠାରୁ ଜ୍ଞାନ ପ୍ରାପ୍ତ ହେଇ ସିଏ ଗୋଟେ ସଙ୍ଗୀତ ରଚନା କରିଛନ୍ତି, ସେ ହେଉଛି ବ୍ରହ୍ମ ସଂହିତା। ବ୍ରହ୍ମ ସଂହିତାରେ ସମସ୍ତ ବୈଦିକ ଶାସ୍ତ୍ରର ଜ୍ଞାନ, ସେ ସମସ୍ତ ଭାଗବତମ ସେଥିରେ ରଖାହେଇଛି କହିଛନ୍ତି ସେ। ତେଣୁ ସେଥିରେ ସେ କହୁଛନ୍ତି ବ୍ରହ୍ମା ଯେ ପନ୍ଥାସ୍ତୁ କୋଟି ସଦବତ୍ ସରସମ୍ପ୍ରଗମ୍ୟ ବାୟୋ ରଥାପି ମନସୋ ମୁନିପୁଙ୍ଗବାନମ ସୋପ୍ୟସ୍ତି ଯତ୍ ପ୍ରବଦ୍ୟ ସିମ୍ନ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାମି। ପନ୍ଥାସ୍ତୁ କୋଟି ସଦବତ୍ସର ସମ୍ପ୍ରଗମ୍ୟ 100 କୋଟି ବର୍ଷ ଧରିକିରି ଯଦି ମନସୋ ମୁନିପୁଙ୍ଗବାନମ ବାୟୋ ରଥାପି ମନସୋ, ମୁନିମାନେ ଯେତେ ଗବେଷଣା ହେଉଛି ବା ଯେତେ ଯାହା ଜ୍ଞାନ ରହିଛି ସବୁ ସେମାନେ ଚିନ୍ତା କରି ଚାଲୁଛନ୍ତି ବା ଗବେଷଣା କରି ଚାଲୁଛନ୍ତି, ତଥାପି 100 କୋଟି ବର୍ଷ ଧରି ଯଦି ସେମାନେ ଏଇଭଳି ଭାବରେ ଗବେଷଣା କରି ଚାଲନ୍ତି, ଯେଉଁ ଜ୍ଞାନ ପ୍ରାପ୍ତ ହେଇପାରିବେ ନାହିଁ, ସେ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେଇପାରିବେ ନାହିଁ, ସେହି ଜ୍ଞାନ ଆମର ବୈଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଭଗବାନ ନିଜେ ତାଙ୍କ ବିଷୟରେ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଏ ଭଗବତ ଗୀତା ହେଉଛି ଭଗବାନ ତାଙ୍କ ବିଷୟରେ କହୁଛନ୍ତି। ଭଗବତ ଗୀତା ଯେ 5528 ବର୍ଷ ତଳେ କୁହାଯାଇଥିଲା ତା ନୁହଁ, କୋଟି କୋଟି ବର୍ଷ ପୂର୍ବେ ଭଗବାନ ଏଇ ଭଗବତ ଗୀତାର ଜ୍ଞାନ ଦେଇଥିଲେ ସୂର୍ଯ୍ୟର ଦେବତା ବିଭୂଷଣ। ଭଗବତ ଗୀତା ଆପଣମାନେ ପାଠ କରୁଥାଇ ପାରନ୍ତି। ଇସ୍କନର ଆମର ଯେଉଁ ରହିଛନ୍ତି ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ସେ ଇସ୍କନର ଆମର ଲେଖିଛନ୍ତି, ଭାଷ୍ୟ ଦେଇଛନ୍ତି, ଭଗବତ ଗୀତାର ଭାଷ୍ୟ ଦେଇଛନ୍ତି। ଆଜି ସାରା ପୃଥିବୀରେ ସେଇ ଯେଉଁ ଭଗବତ ଗୀତା ପ୍ରଭୁପାଦ ମହାରାଜ ଇଂରାଜୀରେ ଲେଖିଥିଲେ, ତାକୁ ବିଭିନ୍ନ ଭାଷାରେ ସବୁ ଓଡ଼ିଆ ସବୁ ଭାଷାରେ ସେଇ ଦେଶର ଭାଷାରେ ଅନୁବାଦ ହେଇଛି। ଆମର ଓଡ଼ିଶାରେ ମଧ୍ୟ ତାଙ୍କର ଯେ ଶିଷ୍ୟ ଥିଲେ ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜ, ସେ ତାକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଭଗବତ ଗୀତା ମୌଳିକ ରୂପରେ। ଏ ଭଗବତ ଗୀତା ପାଠ କରି ଆପଣ ଆଜି ଦେଖିବେ, ଆପଣମାନେ ଟିଭି ଦେଖୁଥିବେ, ଖବରକାଗଜ ଦେଖୁଥିବେ, ସାରା ପୃଥିବୀରେ ଏ ଭଗବାନଙ୍କର ଭକ୍ତ ହେଇଛନ୍ତି। ପ୍ରଭୁପାଦ ମହାରାଜଙ୍କ ପୂର୍ବରୁ ଅନେକ ଭାରତୀୟ ଧର୍ମନେତା ପାଶ୍ଚାତ୍ୟ ଜଗତକୁ ଯାଇଥିଲେ, କିନ୍ତୁ କେତେଜଣ ଭକ୍ତ ହେଇଛନ୍ତି, କେତେଜଣ ଭକ୍ତ ହେଇଥିଲେ? ପ୍ରଭୁପାଦ ମହାରାଜ ଯେଉଁ ଗଲେ 1965 ମସିହାରେ ଗଲେ, 1966 ମସିହାରେ ସେଠି ଇସ୍କନ ପ୍ରତିଷ୍ଠା କରାଗଲା, ସେ ଯେଉଁ ଲେଖିଲେ ଭଗବତ ଗୀତା ଏବଂ ଅନ୍ୟାନ୍ୟ ବୈଦିକ ଶାସ୍ତ୍ର ମଧ୍ୟ ରଚନା କରିଛନ୍ତି, ସେସବୁ ଶାସ୍ତ୍ର ଅଧ୍ୟୟନ କରି ପାଠ କରି ଆଜି ଦେଖିବେ ସାରା ପୃଥିବୀରେ କେତେ ଭକ୍ତ ହେଇଛନ୍ତି, ସାରା ପୃଥିବୀରେ ଭଗବାନଙ୍କର ନାମ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ପ୍ରଭୁପାଦଙ୍କ ପୂର୍ବରୁ କିଏ ହରେକୃଷ୍ଣ ମହାମନ୍ତ୍ର କରୁଥିଲେ? ଭାରତ ବାହାରେ ଯାହା ଥିଲା ଭାରତ ଭିତରେ ଥିଲା, ଭାରତ ବାହାରେ କିଏ କରୁଥିଲେ? ତେଣୁ ଏଇ ଯେଉଁ ଭଗବତ ଗୀତାରେ ଭଗବାନ କହୁଛନ୍ତି, ଚତୁର୍ଥ ଅଧ୍ୟାୟ ଆପଣମାନେ ଦେଖିବେ, ପ୍ରଥମ ଶ୍ଳୋକରେ ଭଗବାନ କହୁଛନ୍ତି ଇମଂ ବିବସତି ଯୋଗଂ ପ୍ରକ୍ତବାନ ଅହମ୍ ଅବ୍ୟୟମ୍ ବିବସ୍ୱାନ ମନବେ ପ୍ରାହ ମନୁ ରିଖ୍ୱା କବେ ବ୍ରବୀତ। ଏଇ ଯେଉଁ ଜ୍ଞାନ ଇମଂ ଯେଉଁ ଜ୍ଞାନ ଭଗବାନ ଦେଉଛନ୍ତି, ଏ ଜ୍ଞାନକୁ ଭଗବାନ ବିବସ୍ୱତେ ସୂର୍ଯ୍ୟର ଦେବତା ବିବସ୍ୱାନଙ୍କୁ ପ୍ରଥମେ କହିଥିଲେ। କେବେ କହିଥିଲେ? ପ୍ରଭୁପାଦ ମହାରାଜଙ୍କର ବହି ଯେତେବେଳେ ପଢ଼ିବେ ଆପଣମାନେ ଦେଖିବେ ସେଠି କହିଛନ୍ତି ପ୍ରଭୁପାଦ ମହାରାଜ 12 କୋଟି 4 ଲକ୍ଷ ବର୍ଷ ପୂର୍ବେ ଏ ଜ୍ଞାନ ଭଗବାନ ଦେଇଥିଲେ
ସୂର୍ଯ୍ୟ ଦେବତା ବ୍ୟବସ୍ଥାଙ୍କୁ 12,40,00,000 ବର୍ଷ ପୂର୍ବେ ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ବିବସ୍ୱାନ ସିଏ ତାଙ୍କର ପୁତ୍ର ବୈବସ୍ୱତ ମନକୁ ଦେଲେ। ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସୁଛନ୍ତି। ପ୍ରଥମ ମନୁ ହଉଛନ୍ତି ସ୍ୱୟଂଭୁବ ମନୁ। ବିବସ୍ୱାନଙ୍କର ପୁତ୍ର ଯିଏ ମନୁ ସିଏ ହଉଛନ୍ତି ବୈବସ୍ୱତ ମନୁ, ଯିଏକି ସପ୍ତମ ମନୁ। ବର୍ତ୍ତମାନ ସପ୍ତମ ମନୁଙ୍କର ସମୟ ଚାଲିଛି। ତେଣୁ ମନୁ ତାଙ୍କର ପୁତ୍ର ଇକ୍ଷୁଆକୁ ସେ ଜ୍ଞାନ ଦେଇଥିଲେ। ଇକ୍ଷୁଆକୁ ହଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ବଂଶରେ ପୂର୍ବ ବଂଶଧର। ଇକ୍ଷୁଆକୁ ଯେ ବୈବସ୍ୱତ ମନୁଙ୍କର ପୁତ୍ର, ଜ୍ୟେଷ୍ଠ ପୁତ୍ର ହଉଛନ୍ତି ଇକ୍ଷୁଆକୁ। ଇକ୍ଷୁଆକୁ ବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି। ତେଣୁ ଏ ଜ୍ଞାନ ସେହି ଭାବରେ ସେହି ପରମ୍ପରାରେ ଆସୁଛି। ଏବଂ ପରମ୍ପରା ପ୍ରାପ୍ତ ଇମଂ ରାଜର୍ଷ ବିଧୁ, କିନ୍ତୁ ସକାଳ ନେହ ମହତା ଯୋଗୁଁ ନଷ୍ଟ ପରନ୍ତବ। ସେ ଯୋଉ ପରମ୍ପରାରେ ଆସୁଥିଲା ମଝିରେ ସେ ନଷ୍ଟ ହେଇଗଲା, ସେ ଜ୍ଞାନ ନଷ୍ଟ ହେଇଗଲା। ତେଣୁ ଭଗବାନ ପୁଣି ଥରେ ଅର୍ଜୁନଙ୍କୁ ଏଇ ଜ୍ଞାନ ପ୍ରଦାନ କରି ମହାଭାରତ ଯୁଦ୍ଧରେ ଆଜିକୁ 5,528 ବର୍ଷ ତଳେ କୁରୁକ୍ଷେତ୍ର, ଆପଣମାନେ ଦେଖିବେ ଉତ୍ତରପ୍ରଦେଶରେ, ଆପଣ ପଞ୍ଜାବ ହରିୟାଣା ସେପଟେ ରହିଛି କୁରୁକ୍ଷେତ୍ର ରହିଛି, ସେଠି ଭଗବାନ ପ୍ରଦାନ କରିଥିଲେ ଜ୍ଞାନ, ଭଗବତ ଗୀତାର ଜ୍ଞାନ ପ୍ରଦାନ କରିଥିଲେ। ତେଣୁ ସେଇ ଯୋଉ ଜ୍ଞାନ ଭଗବାନ ଦେଇଛନ୍ତି ସେଇଥିରେ ସେ କହୁଛନ୍ତି ପରମ୍ପରାରେ ଜ୍ଞାନ ଆସୁଛି। ପରମ୍ପରା ବିନା ଯେ ମନ୍ତ୍ରା ତେ ନିଷ୍ଫଳା ମତା, ପଦ୍ମପୁରାଣରେ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ। ଏଇ ଯୋଉ କଳିଯୁଗରେ 4 ସମ୍ପ୍ରଦାୟ ରହିଛି, ଅଥା କଳୌ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ ନ ଶ୍ରୀ ବ୍ରହ୍ମ ରୁଦ୍ର ଶନକା ବୈଷ୍ଣବା କ୍ଷିତି ପାବନ। ଲକ୍ଷ୍ମୀଦେବୀଙ୍କ ପାଖରୁ ଗୋଟେ ସମ୍ପ୍ରଦାୟ ଆସୁଛି, ଶ୍ରୀ ଯାହାଙ୍କର ଆଚାର୍ଯ୍ୟ ବା ଗୁରୁ ହଉଛନ୍ତି ରାମାନୁଜାଚାର୍ଯ୍ୟ। ବ୍ରହ୍ମ ସମ୍ପ୍ରଦାୟ ରହୁଛି, ଯୋଉ ସମ୍ପ୍ରଦାୟରେ ଆମର ଇସ୍କନ ସମ୍ପ୍ରଦାୟ ଭକ୍ତମାନେ ଆସୁଛନ୍ତି। ଯେ ବ୍ରହ୍ମା ଯୋଉ ମୁଁ କହିଲି, ବ୍ରହ୍ମାଙ୍କୁ ପ୍ରଥମେ ଭଗବାନ ଜ୍ଞାନ ଦେଲେ, ସେ ଜ୍ଞାନ ବ୍ରହ୍ମା ତାଙ୍କର ପୁତ୍ର ନାରଦଙ୍କୁ ଦେଇଛନ୍ତି, ନାରଦ ତାଙ୍କ ପୁତ୍ର ବ୍ୟାସ ଶିଷ୍ୟ ବ୍ୟାସଦେବଙ୍କୁ ଦେଇଛନ୍ତି। ଏଇଭଳି ଭାବରେ ପରମ୍ପରାରେ ସେ ଜ୍ଞାନଟି ଆସୁଛି। ସେଇ ପରମ୍ପରାରେ କଳିଯୁଗର ଆଚାର୍ଯ୍ୟ ହଉଛନ୍ତି ମାଧ୍ୱ ଆଚାର୍ଯ୍ୟ, ଏବଂ ସେଇଭଳି ଭାବରେ ରୁଦ୍ର ସମ୍ପ୍ରଦାୟ ରହିଛି, ଶିବଜୀଙ୍କ ସମ୍ପ୍ରଦାୟ। ଶିବଜୀଙ୍କ ସମ୍ପ୍ରଦାୟରେ ଯୋଉ ଜ୍ଞାନ ଆସୁଛି ସେ ଜ୍ଞାନର କଳିଯୁଗର ଆଚାର୍ଯ୍ୟ ହଉଛନ୍ତି ବିଷ୍ଣୁ ସ୍ୱାମୀ। ସେଭଳି ଭାବରେ ଆଉ ଗୋଟେ ସମ୍ପ୍ରଦାୟ ରହିଛି, ଯାହାକି ସନକ। ସନକ ଚାରି କୁମାର ସମାନ, ଚାରି ପୁତ୍ର, ବ୍ରହ୍ମାଙ୍କର ଚାରି ପୁତ୍ର, ସନକ, ସନାତନ, ସନାତନ, ସନତ କୁମାର। ଏହି ସମ୍ପ୍ରଦାୟରେ ଯୋଉ ଆସୁଛି କଳିଯୁଗର ଆଚାର୍ଯ୍ୟ ହଉଛନ୍ତି ନିମ୍ବାର୍କ ଆଚାର୍ଯ୍ୟ। ତେଣୁ ଏହି ପରମ୍ପରାରେ ଆମେ ଜ୍ଞାନକୁ ପ୍ରାପ୍ତ ହେବା, ଏବଂ ପରମ୍ପରା ପ୍ରାପ୍ତ ଏବଂ ରାଜର୍ଷ ବିଧୁ। ପରମ୍ପରାରେ ଯଦି ସେ ଜ୍ଞାନ ଆସୁନି, ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଆପଣଙ୍କର ଏଠି ପୋଷ୍ଟ ଅଫିସ ଥିବ, ପଲାସ ଗ୍ରାମରେ ପୋଷ୍ଟ ଅଫିସରେ ସାମ୍ନାରେ ଗୋଟେ ପୋଷ୍ଟ ବକ୍ସ ରହିଛି। ଆଜିକାଲି ବେଶୀ ଚିଠି ଫିଠି ପଠା ହେଉନି, ଆଜିକାଲି ସବୁ ମୋବାଇଲ ହେଇଗଲାଣି, ସମସ୍ତେ SMS କରିଦେଉଛନ୍ତି, ମୋବାଇଲରେ କଥା ହେଇଯାଉଛନ୍ତି। ପୃଥିବୀର ଯେକୌଣସି ସ୍ଥାନକୁ ମଧ୍ୟ ମୋବାଇଲରେ କଥା ହେଇକିରି ସଂଯୋଗ ହେଇପାରୁଛି, କିନ୍ତୁ ଆଗେ ବହୁତ ଚିଠି ପତ୍ର ଦିଆଯାଉଥିଲା, ଆଜିକାଲି ମଧ୍ୟ ଦିଆଯାଉଛି। ଆପଣ ଯେଉଁ ଚିଠିଟି ଲେଖିବେ ସେଇ ପୋଷ୍ଟ ବକ୍ସରେ ପକେଇଲେ ସେ ଯେଉଁଠିକି ଆପଣ ଲେଖିଥିବେ ସେଠି ଯାଇ ପହଞ୍ଚିବ, କିନ୍ତୁ ଆଉ ଗୋଟେ ଯେକୌଣସି ଗୋଟେ ଡବାରେ ପକେଇଲେ ସେ ଯିବନି। ସେଇଭଳି ଭାବରେ ଏ ପରମ୍ପରାର ଅର୍ଥ ହେଉଛି ସେଇଟା, ଆପଣ ପରମ୍ପରାରେ ସେ ଜ୍ଞାନ ପ୍ରାପ୍ତ ହେବେ। ପରମ୍ପରାରେ ଯଦି ନ ଆସିବେ ସେ ଜ୍ଞାନ ଆପଣ ପ୍ରାପ୍ତ ହେଇପାରିବେ ନାହିଁ। ଶିବଜୀ ଏକଥା କହୁଛନ୍ତି ପାର୍ବତୀଙ୍କୁ ପଦ୍ମପୁରାଣରେ, ପରମ୍ପରା ବିନା ଯେ ମନ୍ତ୍ରା ସେ ନିଷ୍ଫଳା ମତା। ଯେଉଁମାନେ ପରମ୍ପରାରେ ଜ୍ଞାନ ପ୍ରାପ୍ତ ହେଉନାହାନ୍ତି ସେ ଜ୍ଞାନର ମଧ୍ୟ ମୂଲ୍ୟ କିଛି ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଏଇଭଳି ଭାବରେ ବ୍ରହ୍ମ ମାଧ୍ୱ ଗୌଡ଼ ସମ୍ପ୍ରଦାୟରେ ଏଇ ପରମ୍ପରାରେ ଆସିଛନ୍ତି, ସେ ଏଇ ଭଗବତ ଗୀତାର ଭାଷ୍ୟ ଦେଇଛନ୍ତି, ଭାଗବତର ଭାଷ୍ୟ ଦେଇଛନ୍ତି, ଉପନିଷଦର ଭାଷ୍ୟ ଦେଇଛନ୍ତି, ପୁରାଣମାନଙ୍କର ଭାଷ୍ୟ ଦେଇଛନ୍ତି, ଚୈତନ୍ୟ ଚରିତାମୃତର ଭାଷ୍ୟ ଦେଇଛନ୍ତି। ଏଇସବୁ ଭାଷ୍ୟକୁ ପଢ଼ିକିରି, ଏଇସବୁ ଗ୍ରନ୍ଥକୁ ପାଠ କରି ଆଜି ସାରା ପୃଥିବୀରେ ଲୋକମାନେ ଭଗବାନଙ୍କୁ ଭକ୍ତ ହେଇଛନ୍ତି। ତେଣୁ ଆଜି ଏଇ ଗୀତା ଜୟନ୍ତୀ ଉପଲକ୍ଷେ ଆପଣଙ୍କର ଯେଉଁ ଗୀତା ଜୟନ୍ତୀ କାର୍ଯ୍ୟକ୍ରମ ରହିଛି ସେଠି ଆମେ ଯିବା, ସେଠି ଗୀତା ଉପରେ କହିବା। ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ ମଧ୍ୟ ସେଇଠିକି ଆସିବେ। ତେବେ ଆମେ ସଂକ୍ଷେପରେ ଏଠି କହିବା ଯେ ଏ ଯେଉଁ ଭଗବତ ଗୀତା ଜ୍ଞାନ ଭଗବାନ ଅର୍ଜୁନଙ୍କୁ ଦେଲେ, କ'ଣ ପାଇଁ ଦେଲେ? ଯେତେବେଳେ ଯୁଦ୍ଧ ଆରମ୍ଭ ହେଇଗଲା, ପାଣ୍ଡବ ପକ୍ଷରେ 7 ଅକ୍ଷୌହିଣୀ ସୈନ୍ୟ, କୌରବମାନଙ୍କ ପକ୍ଷରେ 11 ଅକ୍ଷୌହିଣୀ ସୈନ୍ୟ ରହିଛନ୍ତି, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଇକି ରହିଛନ୍ତି। ତା ପୂର୍ବରୁ ମହାଭାରତରେ ବର୍ଣ୍ଣନା କରାଯାଇଛି, ଭଗବାନ ସମସ୍ତ ଚେଷ୍ଟା କଲେ ଏ ଯୁଦ୍ଧ ନ କରିବା ପାଇଁ। ପାଣ୍ଡବ ମାନଙ୍କର ପ୍ରକୃତରେ ନ୍ୟାଯ୍ୟ ଦାବି ହେଉଛି ସେ ସିଂହାସନରେ ବସିବା ପାଇଁ। ଯୁଧିଷ୍ଠ ମହାରାଜ ହେଉଛନ୍ତି ପ୍ରକୃତ ହକଦାର ଥିଲେ ଯୁଧିଷ୍ଠ ମହାରାଜ, କିନ୍ତୁ ଦୁର୍ଯ୍ୟୋଧନ ବିଭିନ୍ନ ପ୍ରକାର ଚକ୍ରାନ୍ତ କରି ତାଙ୍କୁ ସେ ରାଜଗାଦୀରୁ ବିଦା କରିଦେଲେ। ଏମିତିକି ତାଙ୍କୁ 12 ବର୍ଷ ବନବାସ ମଧ୍ୟ ପ୍ରଦାନ କରାଗଲା। ଦ୍ରୌପଦୀଙ୍କୁ ରାଜସଭାରେ ବିଭସ୍ତ୍ର କରିବା ପାଇଁ ମଧ୍ୟ ଚେଷ୍ଟା କରାଗଲା। ଯାହା ହଉ, ସେମାନେ 12 ବର୍ଷ ବନବାସ କଲା ପରେ ଗୋଟେ ବର୍ଷ ଅଜ୍ଞାତବାସ ମଧ୍ୟ କଲେ, ବିରାଟ ରାଜ୍ୟରେ ଅଜ୍ଞାତବାସ କଲେ। ତାପରେ ଯେତେବେଳେ ସେମାନେ ଆସିଛନ୍ତି, ବିରାଟ ରାଜ୍ୟରେ ରହିଛନ୍ତି, ଭଗବାନ ଯାଇ ତାଙ୍କ ତରଫରୁ ଯଦା ପାର୍ଥ ପ୍ରହିତ ସଭାୟା ଜଗତ ଗୁରୁ ଜାନି ଜଗତ କୃଷ୍ଣ ନହତାନି ପୁଂସା ଅମୃତା ଏନାନି ରାଜରୁ ମେନି କ୍ଷେତପୂର୍ଣ୍ଣ ଲେସା। ଭାଗବତଙ୍କ ବର୍ଣ୍ଣନା କରାଯାଇଛି, ଭଗବାନ ପାଣ୍ଡବମାନଙ୍କ ପାଖରୁ ଦୂତ ହିସାବରେ ଯାଉଛନ୍ତି ଏବଂ କୌରବମାନଙ୍କର ରାଜସଭାରେ ଉପସ୍ଥିତ ହେଇକିରି ସେ କହୁଛନ୍ତି, ବହୁତ ଅମୃତପୂର୍ଣ୍ଣ ବାଣୀ କହୁଛନ୍ତି। ଭଗବାନଙ୍କ କଥା ହେଉଛି ଅମୃତ, ଭଗବତ କଥା ଅମୃତ ବୋଲି କୁହାଯାଉଛି। ତେଣୁ ଯେତେବେଳେ ସ୍ୱୟଂ ଭଗବାନଙ୍କ ମୁଖରୁ ସେ କଥା ଆସୁଛି, ସେଇଟା କେଭଳି ଭାବରେ ଅମୃତ ନ ହେଇଥିବା ଚିନ୍ତା କରନ୍ତୁ। ଯେତେବେଳେ ଭଗବତ ଗୀତା ସମସ୍ତ ଜ୍ଞାନ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଲେ, କହିସାରି ସେ କହୁଛନ୍ତି ଯେ ଏ ଯେଉଁ ଜ୍ଞାନ ଇତ୍ୟମ ବାସୁଦେବସ୍ୟ ପାର୍ଥସ୍ୟ ମହାତ୍ମନ ସମ୍ବାଦମିମ ଅଶ୍ରୋଷମ ଅଦ୍ଭୁତମ ରୋମହର୍ଷଣ ରାଜନ ସଂସ୍ମୃତ୍ୟ ସଂସ୍ମୃତ୍ୟମ ରୂପମ ଅତ୍ୟଦ୍ଭୁତମ ହରେ ବିସ୍ମୟ ମହାନ ରାଜନ ଉଷାମି ଚ ପୁନଃ ପୁନଃ ବ୍ୟାସ ପ୍ରସାଦ ସୁତବାନ। ସଞ୍ଜୟ କେମିତି କହିଲେ କହୁଛନ୍ତି କଥା, ଏଇ କୁରୁକ୍ଷେତ୍ରରେ ଯୋଉ ଯୁଦ୍ଧ ହେଉଛି, ସଞ୍ଜୟ ରହିଛନ୍ତି କୋଉଠି? ସେ ରହିଛନ୍ତି ଯାଇକି ହସ୍ତିନାପୁରରେ, 150 ମାଇଲ ଦୂରରେ ରହିଛନ୍ତି, ଦିଲ୍ଲୀରେ ରହିଛନ୍ତି। ମହାଭାରତ ଯୁଦ୍ଧ ହେଉଛି କୁରୁକ୍ଷେତ୍ରରେ। ତ ସେ କହୁଛି ବ୍ୟାସ ପ୍ରସାଦ, ବ୍ୟାସଦେବ ଆସିଲେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ। ବ୍ୟାସଦେବ ଆସି ଧୃତରାଷ୍ଟ୍ର ହେଉଛନ୍ତି ତାଙ୍କର ପୁତ୍ର, ତେଣୁ ସେ କହିଲେ ମୁଁ ତମକୁ ଚକ୍ଷୁ ପ୍ରଦାନ କରିବି। ଯଦି ଧୃତରାଷ୍ଟ୍ର ଅନ୍ଧ ଥିଲେ, ସେ କହିଲେ ମୁଁ ତମକୁ ଚକ୍ଷୁ ପ୍ରଦାନ କରିବି, ତମ ଚକ୍ଷୁ ଦିବ୍ୟ ଚକ୍ଷୁ ପ୍ରଦାନ କରିବି। କିନ୍ତୁ ଧୃତରାଷ୍ଟ୍ର କହିଲେ ନା ନା, ମୁଁ ଆଉ ଦିବ୍ୟ ଚକ୍ଷୁ ନେବା ପାଇଁ ଚାହୁଁନି, କାରଣ ମୁଁ ଏ ମହାଭାରତର ଯୁଦ୍ଧର ବିଭୀଷିକା ଦେଖିବା ପାଇଁ ଚାହୁଁନି। ଆପଣ ସଞ୍ଜୟ ମୋର ସଚିବ, ତାଙ୍କୁ ପ୍ରଦାନ କରନ୍ତୁ ସେଇ ଦିବ୍ୟ ଚକ୍ଷୁ। ତେଣୁ ସେ ତାଙ୍କୁ ଦିବ୍ୟ ଚକ୍ଷୁ ପ୍ରଦାନ କରିଥିଲେ। ଯେମିତି ଆପଣ ଟେଲିଭିଜନ ଦେଖୁଛନ୍ତି, ଆମେରିକାରେ କ'ଣ ହେଉଛି ବର୍ତ୍ତମାନ ଏଇଠି ବସି ଆପଣ କଲାସ ଗ୍ରାମରେ ମଧ୍ୟ ଦେଖିପାରୁଛନ୍ତି ନା ନାହିଁ? ସେଇଭଳି ଭାବରେ ସେ ଜ୍ଞାନ ସେ ଦେଇଥିଲେ, ସେ ଦିବ୍ୟ ଚକ୍ଷୁ ପ୍ରଦାନ କରିଥିଲେ ବ୍ୟାସଦେବ ସଞ୍ଜୟଙ୍କୁ ପ୍ରଦାନ କରିଥିଲେ। ତେଣୁ ଅନ୍ତିମରେ ସଞ୍ଜୟ କହୁଛନ୍ତି, ବ୍ୟାସ ପ୍ରସାଦ ସୁତବାନ ଏତମ ଗୁହ୍ୟମ ଅହମ୍ ପରମ ଯୋଗ ଯୋଗେଶ୍ୱରା କୃଷ୍ଣ ସାକ୍ଷାତ କଥା ସ୍ୱୟଂ ଭଗବାନ ସ୍ୱୟଂ କଥା କହୁଛନ୍ତି ଭଗବତ ଗୀତାରେ, ଜ୍ଞାନ ଦେଉଛନ୍ତି, ଯାହାକୁ ଶୁଣିକିରି ସଞ୍ଜୟଙ୍କର ବହୁତ ଆନନ୍ଦ ବ୍ରହ୍ମର୍ଷଣ ହଉଛି, ବହୁତ ଆନନ୍ଦ ଅନୁଭବ କରୁଛନ୍ତି ସେ। ତେଣୁ ସେଇଭଳି ଭାବରେ ଭଗବାନ ଯାଇଥିଲେ ହସ୍ତିନାପୁରକୁ, ଯାଇ କୌରବମାନଙ୍କ ପାଖରେ ଯାଇକିରି କହିଲେ, ସନ୍ଧି ପ୍ରସ୍ତାବ ଦେଲେ, ନ ତାହେଲେ ପୁଂସା ଅମୃତା ଏଣାନି, ଭଗବାନ କଥା ଅମୃତକୁ ଦୁର୍ଯ୍ୟୋଧନ ଗ୍ରହଣ କଲାନି। ଭଗବାନ ଅନ୍ତିମରେ କହିଲେ ଯେ ତମର ନ୍ୟାଯ୍ୟ ଦାବି ହଉଛି, ଯୁଧିଷ୍ଠିରଙ୍କର ନ୍ୟାଯ୍ୟ ଦାବି ହଉଛି, ତେଣୁ ସିଏ ସମଗ୍ର ପୃଥିବୀର ସେ ସମ୍ରାଟ ହେବା କଥା, କାରଣ ସେ ରାଜସ୍ୱ ଯଜ୍ଞ କରିଛନ୍ତି। ଯେତେବେଳେ ଧୃତରାଷ୍ଟ୍ର ତାଙ୍କୁ ପ୍ରଦାନ କଲେ ଖାଣ୍ଡବ ପ୍ରସ୍ତ ପ୍ରଦାନ କଲେ, ପ୍ରଥମେ ତ ତାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ, କେମିତି ଯଦା ତୁ ରାଜା ସୁସୁତାନ ସାଧୁନ କୃଷ୍ଣାନ ଅଧର୍ମେଣ ବିନଷ୍ଟ ଦୃଷ୍ଟି ଭ୍ରାତୁର ଜବିଷ୍ଟସ୍ୟ ସୁସୁତାନ ବିବନ୍ଧୁନ ପ୍ରବେଶ ଲକ୍ଷ୍ୟା ଭବନେ ତଥା। ଲକ୍ଷ୍ୟା ଭବନ ଗୋଟେ କରିଥିଲେ, ଲକ୍ଷ୍ୟା ଭବନ ଯୋଉଟା ଜୌରେ ତିଆରି ହେଇଥିଲା, ତାକୁ ମାରିଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଆପଣ ଏଠି ମହାଭାରତ ହେବେ ବୋଲି ମୁଁ ଶୁଣିଲି, ପାରାୟଣ ହୁଏ ମହାଭାରତ ଆପଣ ଶୁଣିଥିବେ, ଯୋଉ ଗୃହରେ ତାଙ୍କୁ ମାରିବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ଭଗବାନ ଯାହାକୁ ରକ୍ଷା କରିବେ କିଏ ତାଙ୍କୁ ମାରିପାରିବେ, ରକ୍ଷେ ହରି ମାରେ କିଏ, ମାରେ ହରି ରକ୍ଷେ କିଏ। ତେଣୁ ଭଗବାନ ପାଣ୍ଡବ ମାନେ ଭଗବାନର ଭକ୍ତ, ଭଗବତ ଗୀତାରେ ଭଗବାନ କହିଛନ୍ତି କୌନ୍ତେୟ ପ୍ରତିଜାନ ହିଁ ନ ଭକ୍ତ ପ୍ରଣଶ୍ୟତି, ଭଗବତ ଗୀତା ନବମ ଅଧ୍ୟାୟରେ ଆପଣ ଦେଖିବେ ଭଗବାନ କହୁଛନ୍ତି ଯେ ଯୋଉମାନେ ଭଗବାନର ଭକ୍ତ ତାଙ୍କ ପାଇଁ ଭଗବାନଙ୍କର ସବୁବେଳେ ସୁଦର୍ଶନ ଚକ୍ର ସବୁବେଳେ ରହିଛି ରକ୍ଷା କରିବା ପାଇଁ। ତେଣୁ ସେ କୁନ୍ତୀ ପୁତ୍ର ପୃଥା ବା ଅର୍ଜୁନକୁ କହୁଛନ୍ତି ତମେ ଯୁଦ୍ଧ ଡିକ୍ଲେୟାର କର, ତମେ ଘୋଷଣା କର, କୌନ୍ତେ ପ୍ରତିଜାନି ହିଁ, ଭଗବାନ କାହିଁକି ଅର୍ଜୁନଙ୍କୁ କହିବେ ଘୋଷଣା କରିବା ପାଇଁ, ନିଜେ ବି ଘୋଷଣା କରିପାରିଥାନ୍ତେ। ସେ କାହିଁକି କହିଲେ ଅର୍ଜୁନ ତମେ ଘୋଷଣା କର, କାହିଁକି କହିଲେ ନା ଭଗବାନ ଯେତେବେଳେ ଦରକାର ପଡ଼େ ନିଜର କଥାକୁ ମଧ୍ୟ ଭାଙ୍ଗି ଦିଅନ୍ତି, ନିଜର ପ୍ରତିଜ୍ଞାକୁ ମଧ୍ୟ ଭାଙ୍ଗି ଦିଅନ୍ତି। ଯେମିତି ଆପଣମାନେ ଜାଣିଥିବେ ଭଗବାନ ପ୍ରତିଜ୍ଞା କରିଥିଲେ ଯେ ମହାଭାରତରେ ସେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ତାଙ୍କର ଭକ୍ତ ଭୀଷ୍ମଦେବ ପ୍ରତିଜ୍ଞା କଲେ ମୁଁ ଭଗବାନଙ୍କୁ ଅସ୍ତ୍ର ଧାରଣ କରିବି, ନହେଲେ ଅର୍ଜୁନଙ୍କୁ ହତ୍ୟା କରିବି। ତେଣୁ ଭଗବାନ ନିଜର ପ୍ରତିଜ୍ଞାକୁ ଭଙ୍ଗ କରି ଭୀଷ୍ମକୁ ମାରିବା ପାଇଁ ଅସ୍ତ୍ର ଧାରଣ କଲେ। ତେଣୁ ଭଗବାନ ଭଗବତ ଗୀତାରେ ନିଜେ ପ୍ରତିଜ୍ଞା ନ କରିକିରି ଅର୍ଜୁନଙ୍କ ଦ୍ୱାରା କହୁଛନ୍ତି ତମେ ଘୋଷଣା କର, ତମେ ପ୍ରତିଜ୍ଞା କର ଯେ ନ ମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତ କେବେ ହେଲେ ବିନାଶ ହବ ନାହିଁ। ତେଣୁ କୌରବମାନେ ବହୁତ ଚକ୍ରାନ୍ତ କରିଛନ୍ତି ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ, କେତେ ପ୍ରକାର ଚକ୍ରାନ୍ତ କରିଛନ୍ତି। ପିଲାଦିନେ ଭୀମଙ୍କୁ ବିଷ ଲଡ଼ୁ ଦେଇ ମାରିବା ପାଇଁ ଚେଷ୍ଟା କରିଛନ୍ତି, ପୁଣି ଯେତେବେଳେ ଯୋଉ ଗୃହରେ ପଠେଇଛନ୍ତି ହତ୍ୟା କରିବା ପାଇଁ ସେମାନେ ରକ୍ଷା ପାଇଯାଇଛନ୍ତି, ତାପରେ ଯେତେବେଳେ ସେମାନେ ବିବାହ କରିକି ଆସିଛନ୍ତି ଦ୍ରୌପଦୀଙ୍କୁ ବିବାହ କରିଛନ୍ତି, ତାପରେ ଧୃତରାଷ୍ଟ୍ର ତାଙ୍କୁ ଦେଇଦେଇଛନ୍ତି ଗୋଟେ ମରୁଭୂମିକୁ ଦେଇଦେଇଛନ୍ତି, ତମ ରାଜ୍ୟ ବୋଲି କହି ତମେ ଶାସନ କର, ସେଠି ଖାଣ୍ଡ ପ୍ରସ୍ତ, ସେଠି କୌଣସି ଜନବସତି ନାହିଁ, ଗୋଟେ ମରୁଭୂମି। କିନ୍ତୁ ଭଗବାନଙ୍କ କାରଣ ସେ ଖାଣ୍ଡ ପ୍ରସ୍ତକୁ ଯୁଧିଷ୍ଠିର ମହାରାଜ ଇନ୍ଦ୍ରପ୍ରସ୍ତରେ ପରିଣତ କରିଦେଲେ। ଇନ୍ଦ୍ରପ୍ରସ୍ତ କହିଲେ ଇନ୍ଦ୍ରଙ୍କର ଯେଉଁଭଳି ଭାବରେ ଐଶ୍ୱର୍ଯ୍ୟ ରହିଛି ସେଇଭଳି ଭାବରେ ଐଶ୍ୱର୍ଯ୍ୟ ସେ ପ୍ରାପ୍ତ ହେଲେ, ଏବଂ ସେ ରାଜସ୍ୱ ଯଜ୍ଞ କଲେ। ଯେଉଁ ରାଜସ୍ୱ ଯଜ୍ଞରେ ସମଗ୍ର ପୃଥିବୀର ରାଜାମାନେ ତାଙ୍କର ବଶ୍ୟତା ସ୍ୱୀକାର କରିଛନ୍ତି, ତେଣୁ ସେ ସମଗ୍ର ପୃଥିବୀର ସମ୍ରାଟ ଯୁଧିଷ୍ଠିର ମହାରାଜ। କିନ୍ତୁ ତାଙ୍କୁ ଚକ୍ରାନ୍ତ କରି ପାଣ୍ଡବମାନଙ୍କୁ ଚକ୍ରାନ୍ତ କରି ଜୁଆ ଖେଳରେ ତାଙ୍କୁ ହରେଇକିରି ତାଙ୍କୁ ବନବାସ ପ୍ରଦାନ କଲେ। ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି ପାଣ୍ଡବମାନଙ୍କ ପାଖରୁ ସନ୍ଧି ପ୍ରସ୍ତାବ ନେଇକିରି, ସେ କହୁଛନ୍ତି ଯେ ଅନ୍ତତଃ ପକ୍ଷେ ତାଙ୍କର ଯେଉଁ ଅଧା ଯେଉଁ ଇନ୍ଦ୍ରପ୍ରସ୍ଥର ସେ ରାଜା ଥିଲେ ତାଙ୍କୁ ଇନ୍ଦ୍ରପ୍ରସ୍ଥ ପ୍ରଦାନ କର, କିନ୍ତୁ ସେଥିରେ ଯେତେବେଳେ ରାଜି ହେଲେନି ଦୁର୍ଯ୍ୟୋଧନ, ଏବେ ଅନ୍ତତଃ ପକ୍ଷେ ପାଞ୍ଚ ଖଣ୍ଡି ଗ୍ରାମ ଦିଅ, ସେମାନେ ପାଞ୍ଚ ଭାଇ ପାଞ୍ଚ ଖଣ୍ଡି ଗ୍ରାମ ଦିଅ, ସେଇଥିରେ ସେ ଚଳିବେ। କ୍ଷତ୍ରିୟ ସେମାନେ ତାଙ୍କ କ୍ଷତ୍ରିୟର ଧର୍ମ ହଉଛି ଭଗବତ ଗୀତାରେ ଭଗବାନ କହିଛନ୍ତି ଶୌର୍ଯ୍ୟ ତେଜ ଦୃତି ଦାକ୍ଷ ଯୁଦ୍ଧ ଚାପି ପଳାୟଣ ଦାନ ଈଶ୍ୱର ଭାବ କ୍ଷତ୍ର କର୍ମ ସ୍ୱଭାବ ଜଣ, ଏ ହେଉଛି କ୍ଷତ୍ରିୟର କର୍ମ। ବ୍ରାହ୍ମଣର କର୍ମ ରହିଛି, କ୍ଷତ୍ରିୟର କର୍ମ ରହିଛି, ବୈଶ୍ୟର କର୍ମ ରହିଛି, ଶୂଦ୍ରର ମଧ୍ୟ କର୍ମ ରହିଛି, ସମସ୍ତ ଯୋଉ ବର୍ଣ୍ଣାଶ୍ରମ ଧର୍ମ ରହିଛି ବର୍ଣ୍ଣାଶ୍ରମ ବିଷୟରେ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି। କିନ୍ତୁ ଦୁର୍ଯ୍ୟୋଧନ ଭଗବାନଙ୍କର ଅମୃତପୂର୍ଣ୍ଣ କଥାରେ ତାକୁ ଭଲ ଲାଗିଲାନି। ଆମର ଯୋଉ କଥାରେ ଅଛି ଯେ ଘୁଷୁରୀକୁ କଦଳୀ ସ୍ୱାଦ ଲାଗିବନି, ସେଇଭଳି ଭାବରେ ଘୁଷୁରୀକୁ ବିଷ୍ଠାଟା ଭଲ ଲାଗିବ। ତେଣୁ ଭଗବାନଙ୍କର ଅମୃତପୂର୍ଣ୍ଣ କଥା ଦୁର୍ଯ୍ୟୋଧନକୁ ଭଲ ଲାଗିଲାନି, ସେ କହିଲା ବିନା ଯୁଦ୍ଧେ ସୂଚକ୍ର ମେଦିନୀ ମୁଁ ଦେବିନି। ତେଣୁ ତାପରେ ଯୁଦ୍ଧ ଆରମ୍ଭ ହେଇଯାଇଛି, ସମସ୍ତ ପ୍ରଚେଷ୍ଟା ହେଇଛି ଯୁଦ୍ଧ ନ ହବା ପାଇଁ। କିନ୍ତୁ ତାପରେ ଯେତେବେଳେ ଯୁଦ୍ଧ ହେଇଯାଇଛି ସେତେବେଳେ ପାଣ୍ଡବମାନଙ୍କ ପକ୍ଷରେ ରହିଛନ୍ତି 7 ଅକ୍ଷୌଣୀ ସୈନ୍ୟ, କୌରବମାନଙ୍କ ପକ୍ଷରେ ରହିଛନ୍ତି 11 ଅକ୍ଷୌଣୀ ସୈନ୍ୟ। ଗୋଟାଏ ଅକ୍ଷୌଣୀ ସୈନ୍ୟ ହେଉଛନ୍ତି କେତେ, 2,18,700। ଇଏ ହେଉଛି ଗୋଟେ ଅକ୍ଷୌଣୀ ସୈନ୍ୟର ଲୋକ ଏତିକି ରହୁଛନ୍ତି, 2,18,700। ତେଣୁ ଏହିଭଳି ଭାବରେ 7 ଅକ୍ଷୌଣୀ ସୈନ୍ୟ ରହିଛନ୍ତି ପାଣ୍ଡବମାନଙ୍କ ପକ୍ଷରେ, 11 ଅକ୍ଷୌଣୀ ସୈନ୍ୟ ରହିଛନ୍ତି କୌରବମାନଙ୍କ ପକ୍ଷରେ। କିନ୍ତୁ ଭଗବାନ ରହିଛନ୍ତି ଅର୍ଜୁନଙ୍କ ପାଖରେ। ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା ତା ପୂର୍ବରୁ ଅର୍ଜୁନ ଏବଂ ଦୁର୍ଯ୍ୟୋଧନ ଯାଇ ପହଞ୍ଚି ଯାଇଛନ୍ତି ଭଗବାନ ପାଖରେ। ଭଗବାନ ଜାଣିଛନ୍ତି ସବୁ, ଭଗବାନ ସବୁ ବି ଜାଣନ୍ତି, ଭଗବାନ ତ ସର୍ବଜ୍ଞ। ବେଦାହଂ ସମତି ତାହାନି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାନନ୍ତୁ ବେଦନ କଶ୍ଚ, ଭଗବତ ଗୀତା 7ମ ଅଧ୍ୟାୟରେ ଭଗବାନ କହୁଛନ୍ତି ମୁଁ ସବୁକିଛି ଜାଣେ। ବେଦାହଂ ସମତି ଅତୀତରେ କଣ ହେଇଥିଲା ବା ଭବିଷ୍ୟତରେ କଣ ହବ ସବୁକିଛି ଭଗବାନ ଜାଣନ୍ତି, କିନ୍ତୁ ଭଗବାନ କେହି ଜାଣନ୍ତି ନାହିଁ। ତେଣୁ ଭଗବାନ ନାଟକ କରିକିରି ଶୋଇ ଶୟନ କରିଛନ୍ତି, ଭଗବାନ କେବଳ ଶୟନ କରନ୍ତି ନାହିଁ। ଆମେ ଯେଉଁ ଶୋଇଛେ ଆମର ହଉଛି ତମ ଗୁଣ ଦ୍ୱାରା ଆମେ ଶୋଉଛେ। ଏ ଭୌତିକ ଜଗତ ଯେଉଁ ରହିଛି ସତ୍ଵ ରଜ ତମ ଏ 3ଟି ଗୁଣ ପ୍ରଭାବରେ ଆମେ କାର୍ଯ୍ୟ କରୁଛେ। ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସରସ ଅହଂକାର ବିମୂଢ଼ାତ୍ମା କର୍ତ୍ତା ହମ୍ ଇତି ମାନ୍ୟତି, ଭଗବତ ଗୀତା 3ର 3ଅଧ୍ୟାୟ ଭଗବାନ କହିଛନ୍ତି। ଆମେ ସବୁ ଯେଉଁ କର୍ମ କରୁଛେ ଏ ଗୁଣ ଦ୍ୱାରା କରୁଛେ, ଆମେ ଯେଉଁ ସ୍ୱୟଂ କରୁଛେ ତମ ଗୁଣର ପ୍ରାଧାନ୍ୟ ହେଲେ ଆମେ ସ୍ୱୟଂ କରୁଛେ। କିନ୍ତୁ ଭଗବାନ ଏ ଗୁଣର ଉର୍ଦ୍ଧ୍ୱରେ ତ୍ରିଭୀର ଗୁଣମୟୀର ଭାବି ରେଭି ସର୍ବମିଦଂ ଜଗତ୍ ମୋହିତଂ ନାଭି ଜାଣନ୍ତି ମାମିଧ୍ୟ ପରମ ଭୟମ୍। ଆମେ 3 ଗୁଣ ଭିତରେ ଥିବାରୁ ଭଗବାନ ଜାଣିପାରୁନି, ଭଗବାନ 3 ଗୁଣର ଉର୍ଦ୍ଧ୍ୱରେ। ଭଗବାନଙ୍କର ଶୟନ ହେଉଛି ଯୋଗ ନିଦ୍ରା, ଏ 3 ଗୁଣର ଉର୍ଦ୍ଧ୍ୱରେ ସମାଧି ସ୍ତରର ଅବସ୍ଥା ସେ ରହିଥାନ୍ତି। ଭଗବାନ ଶୟନ କରି ମଧ୍ୟ ସବୁ ଜାଣନ୍ତି, ତେଣୁ ଭଗବାନ ଶୟନ କରିଛନ୍ତି। ପ୍ରଥମେ ଦୁର୍ଯ୍ୟୋଧନ ଆସିଲେ, ଦୁର୍ଯ୍ୟୋଧନ ତାଙ୍କର ସମୁଦ୍ର ହେଲେ, ତେଣୁ ସେ ଆସି ପହଞ୍ଚି ତାଙ୍କ ଭିତରୁ ଉଠାଟ ଦିଆଗଲା। ସେ ଆସିକିରି ଭଗବାନ ଯେଉଁ ଶୟନ କରିଛନ୍ତି, ଭଗବାନ ମସ୍ତକ ପାଖରେ ଗୋଟେ ଆସନ ଅଛି, ସେ ଆସି ଚେୟାର ପରେ ବସିଗଲେ। ତାପରେ ଅର୍ଜୁନ ଆସିଲେ, ଅର୍ଜୁନ ଆସିକି କଣ କଲେ ଭଗବାନ ପାଦ ପାଖରେ ବସିଲେ ଏବଂ ପାଦ ସେଟିକେ ପାଦ ସମ୍ଭାବନ କରିଦେଉଛନ୍ତି। ଲକ୍ଷ୍ମୀଦେବୀ ଯେମିତି ସବୁବେଳେ ଭଗବାନଙ୍କ ପାଦ ସେବା କରନ୍ତି, ସେଇଭଳି ଭାବରେ ଅର୍ଜୁନ ମଧ୍ୟ ଭଗବାନଙ୍କ ସଖ୍ୟ, ସେ ସଖ୍ୟରସରେ ସମ୍ବନ୍ଧିତ ଭଗବାନଙ୍କ ସହିତ ସେ ସଖା, ଭଗବାନଙ୍କ ସଖା ସେ ସଖେତି ମତ୍ୱା ପ୍ରସଭଂ ଯଦୁକ୍ତଂ ହେ କୃଷ୍ଣ ହେ ଯାଦବ ହେ ସଖେତି ଅଜାନତା ମହି ମାନନ୍ତ ବେଦମ ମୟା ପ୍ରସାଦ ମୟା ପ୍ରମାଦେନ ପ୍ରଣୀନ ବ୍ୟାପି, ଭଗବତ ଗୀତା 1ର 1ଅଧ୍ୟାୟରେ କହିବେ। ଭଗବାନଙ୍କ ସହିତ ସଖା ସହିତ ସମ୍ବନ୍ଧିତ, ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ଅର୍ଜୁନ। ତେଣୁ କେତେବେଳେ ଏକ ଆସନରେ ବସି ଭୋଜନ କରୁଛନ୍ତି, ଏକ ଶୟନରେ ଶୟନ କରୁଛନ୍ତି, ଏସବୁ ଭଗବାନଙ୍କ ସହିତ କେତେବେଳେ ତାଙ୍କୁ ଥଟା ତାମସା କରୁଛନ୍ତି, ହସ ପରିହାସ କରୁଛନ୍ତି, ଏଭଳି ଭାବରେ ବିଭିନ୍ନ ପ୍ରକାର ହସ ପରିହାସ ସବୁ ହୋଇଛି, ତାଙ୍କର ଥଟା ପରିହାସ ସବୁ ହେଇଛି। ତେଣୁ ଅର୍ଜୁନ ଭଗବାନଙ୍କର ପାଦ ସମ୍ମାନ କରୁଛନ୍ତି, ସେ ଭଗବାନ ଚକ୍ଷୁ ଉନ୍ମୋଚନ କଲେ, ନିଦ୍ରା ଭଙ୍ଗ ହେଲା ଭଗବାନଙ୍କର। ତେଣୁ ଅର୍ଜୁନ ଦେଖିଲେ, ଅର୍ଜୁନ ତମେ କଣ ଆସିଛ କଣ ପାଇଁ, ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନ କହୁଛନ୍ତି ମୁଁ ମଧ୍ୟ ଆସିଛି, ଏ ଦ୍ୱାରକାଧୀଶ ମୁଁ ମଧ୍ୟ ଆସିଛି, ଦ୍ୱାରକାରେ ଅଛନ୍ତି ଭଗବାନ ଦ୍ୱାରକାଧୀଶ 16,108 ରାଣୀ ଭଗବାନଙ୍କର, ସମସ୍ତ ରାଣୀଙ୍କ ପାଇଁ ଗୋଟେ ଗୋଟେ ପ୍ରାସାଦ ରାଜପ୍ରସାଦ, 16,108 ରାଜପ୍ରସାଦ ରହିଛି, ସମସ୍ତ ରାଣୀଙ୍କ ପାଇଁ ଗୋଟେ ଗୋଟେ ପ୍ରାସାଦ। ପାଟରାଣୀ ଯେଉଁ ରହିଛନ୍ତି ରୁକ୍ମିଣୀ ସତ୍ୟଭାମା
ତାଙ୍କର ସବୁ ବହୁତ ସୁନ୍ଦର ସୁନ୍ଦର ମହଲ ସବୁ ରହିଛି, ମଣି ମାଣିକ ମୋତି ଏସବୁରେ, ହୀରା ନୀଳା ଏସବୁରେ ତାଙ୍କର ଘର ଆଲୋକିତ ହେଉଛି, ସେଥିରେ ଆଲୋକ ଆସୁଛି, ଏତେ ସବୁ ରତ୍ନ ସବୁ ରହିଛି ତାଙ୍କର। ସେମାନେ ସବୁ ଲକ୍ଷ୍ମୀ, ଆଜି ହେଉଛି ଗୁରୁବାର, ମା ମାନେ ସବୁ ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି। ଲକ୍ଷ୍ମୀ ଯିଏକି ଭଗବାନଙ୍କର ସେବା କରୁଛନ୍ତି, ଲକ୍ଷ୍ମୀ ସହସ୍ର ସଦସ୍ୟ ବ୍ରହ୍ମ ସେବ୍ୟ ମହାନ, ସହସ୍ର ଲକ୍ଷ୍ମୀ ଭଗବାନଙ୍କର ସେବା କରନ୍ତି। ତେଣୁ ଭଗବାନ ଯେତେବେଳେ ଦେଖିଲେ, ତାହେଲେ ଟିକେ ଠିକ ଅଛି, କ'ଣ ଅର୍ଜୁନକୁ ପ୍ରଥମେ କହିଲେ, ତମେ ଯେହେତୁ ମୁଁ ତମକୁ ପ୍ରଥମେ ଦେଖିଛି, ତମେ କ'ଣ ଚାହୁଁଛ? ନା ମୁଁ ଚାହୁଁଛି ମହାଭାରତ ଯୁଦ୍ଧରେ ଆପଣ ଆମକୁ ସାହାଯ୍ୟ କରନ୍ତୁ। ନା ମୁଁ ତ ପ୍ରତିଜ୍ଞା କରିଛି, ମୁଁ ଅସ୍ତ୍ର ଧାରଣ କରିବିନି, ଆଉ ମୋର ଚତୁରଙ୍ଗିଣୀ ନାରାୟଣୀ ସେନା ରହିଛନ୍ତି, ତମେ ଏଇ ଦୁଇଟା ଭିତରୁ ଯାହା ତମେ ଚାହୁଁଛ ନିଅ। ତେଣୁ ଅର୍ଜୁନ କହିଲେ, ମୋର ଆପଣ ଦରକାର, ମୋର ସୈନ୍ୟ ଦରକାର ନାହିଁ। ତେଣୁ ଦୁର୍ଯ୍ୟୋଧନ ବହୁତ ଖୁସି ହେଇଗଲା, ଯାହା ହଉ ଅର୍ଜୁନ ପ୍ରକୃତ ମୂର୍ଖ, ସେ ଜାଣିପାରୁନି ଯୁଦ୍ଧରେ ସୈନ୍ୟର ଆବଶ୍ୟକତା ରହିଛି, ଇଏ ଖାଲି ବିନା ଅସ୍ତ୍ରରେ ଏ ଲୋକ କଣ କରିବ, ଆମର ସାହାଯ୍ୟ କଣ କରିବ। ତେଣୁ ଦୁର୍ଯ୍ୟୋଧନ ଖୁସି ହେଇକିରି ନାରାୟଣ ସେନା ନେଇ ଚାଲି ଯାଇଛନ୍ତି। ତେଣୁ ଅର୍ଜୁନ ଭଗବାନଙ୍କୁ ନେଇଛନ୍ତି ଯାଇଛନ୍ତି, ଭଗବାନ ସେ କହୁଛନ୍ତି ଆପଣ ମୋର ସାରଥି ହୁଅନ୍ତୁ। ଭଗବାନ ଅନ୍ତିମରେ କହିବେ, ସଞ୍ଜୟ କହିବେ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ତନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବାନ ଯେତେ ମତେ ମନ। ଯେଉଁଠି ଭଗବାନ ଅଛନ୍ତି, ଯତ୍ର ଯୋଗେଶ୍ୱର, ଯୋଗେଶ୍ୱର ଅଷ୍ଟାଙ୍ଗ ଯୋଗ ରହିଛି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଅଣିମା ଲଘିମା ମହିମା ପ୍ରାପ୍ତି କାମବାସାୟିତା, ଏଭଳି ଭାବରେ ଆଠଟି ଯୋଗ ସିଦ୍ଧି ରହିଛି। ଗୋଟିଏ ଯୋଗ ସିଦ୍ଧି ପ୍ରାପ୍ତ ହେଇଗଲେ ଲୋକମାନେ ତାକୁ କହୁଛନ୍ତି ଇଏ ହେଉଛନ୍ତି ଭଗବାନ ବୋଲି, କିନ୍ତୁ ଯାହା ପାଖରେ ଆଠଟି ଯୋଗ ସିଦ୍ଧି ଅଛି ତାଙ୍କ କଥା କ'ଣ କହିବା। କିନ୍ତୁ ଏ ସମସ୍ତ ଯୋଗର ଈଶ୍ୱର ହେଉଛନ୍ତି ଭଗବାନ କୃଷ୍ଣ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର, ଯେଉଁଠି ତାଙ୍କର ଭକ୍ତ ପାର୍ଥ, ଯିଏକି ଧନୁର୍ଧର ପ୍ରସିଦ୍ଧ ଗାଣ୍ଡିବ ଧନୁର୍ଧାରୀ ରହିଛନ୍ତି, ତେଣୁ ସେଠି ନିଶ୍ଚିନ୍ତ ଭାବରେ ଶ୍ରୀ ସମସ୍ତ ଐଶ୍ୱର୍ଯ୍ୟ ରହିବ, ସମସ୍ତ ବିଜୟ ପ୍ରାପ୍ତ ହେବେ, ସମସ୍ତ ବିଭୂତି ଅସାଧାରଣ ଶକ୍ତି ସେମାନେ ପ୍ରାପ୍ତ ହେବେ, ଏବଂ ସମସ୍ତ ନୀତି ସେଠି ସବୁବେଳ ପାଇଁ ଧ୍ରୁବାଂ ନୀତି ମତେ ମନ ସବୁବେଳ ପାଇଁ ସେଠି ରହିବ। ତେଣୁ କିନ୍ତୁ ଏତେ ସବୁ ସତ୍ତ୍ୱେ ପାଣ୍ଡବମାନଙ୍କ ବିରୁଦ୍ଧରେ କୌରବମାନେ କେତେ ପ୍ରକାର ଚକ୍ରାନ୍ତ କରିଛନ୍ତି, ତାଙ୍କୁ ମାରିବା ପାଇଁ କେତେ ପ୍ରକାର ଚକ୍ରାନ୍ତ କରିଛନ୍ତି, କିନ୍ତୁ ତଥାପି ଯୁଧିଷ୍ଠିର ମହାରାଜଙ୍କୁ କୁହାଯାଏ ସେ ହେଉଛନ୍ତି ଅଜାତ ଶତ୍ରୁ। ଅଜାତ ଶତ୍ରୁ ଅର୍ଥ ତାଙ୍କର କୌଣସି ଶତ୍ରୁ ଜନ୍ମ ହେଇନାହାନ୍ତି, ଯଦିଓ କୌରବମାନେ ତାଙ୍କୁ ମାରିବା ପାଇଁ ସବୁବେଳେ ବ୍ୟବସ୍ଥା କରିଛନ୍ତି, ତଥାପି ସେ ତାଙ୍କୁ ଶତ୍ରୁ ବୋଲି ଗ୍ରହଣ କରନ୍ତି ନାହିଁ। ଅର୍ଜୁନ ମଧ୍ୟ ସେଇଭଳି ଭାବରେ ଯେତେବେଳେ ଦୁଇ ପକ୍ଷର ଶଙ୍ଖ ବାଜିଯାଇଛି, ଅର୍ଜୁନ କହୁଛନ୍ତି ଭଗବାନଙ୍କୁ, ସେନା ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କ ମଧ୍ୟରେ ମୋର ରଥକୁ ସ୍ଥାପନ କରନ୍ତୁ। ତେଣୁ ଭଗବାନ ଯେତେବେଳେ ରଥକୁ ନେଇକି ରଖୁଛନ୍ତି, ଭୀଷ୍ମ ଦ୍ରୋଣ ପ୍ରମୁଖତ ସର୍ବୈବ ମହାରଥ ଉଭାସ ପାର୍ଥ ପଶ୍ୟତାନ ସମବେତାନ କୁରୁନୀତି, ଦ୍ରୋଣ ଭୀଷ୍ମ ଏମାନେ ଯେଉଁ ପାଣ୍ଡବ ମାନଙ୍କର କୌରବ ମାନଙ୍କର ଯେଉଁ ମୁଖ୍ୟ, ତାଙ୍କ ସାମ୍ନାରେ ଅର୍ଜୁନଙ୍କର ଯେଉଁ ରଥ ରହିଛି ସେ ରଥକୁ ଲଗେଇକିରି ରଖିକିରି ଭଗବାନ କହୁଛନ୍ତି ସମବେତାନ କୁରୁନୀତି, ଏଇ ଯେଉଁ କୁରୁମାନେ ଉପସ୍ଥିତ ଅଛନ୍ତି ତାଙ୍କୁ ଦେଖ, ପଶ୍ୟତାନ ଦେଖ, ତମେ ଦେଖ। ଏଇ ମାଧ୍ୟମରେ ଭଗବାନ ତାଙ୍କର ମୋହ ଜାତ କରାଉଛନ୍ତି, ଯଦିଓ ଏତେ ପ୍ରକାର ତାଙ୍କ ପ୍ରତି ସେ ଅଧର୍ମ କରିଛନ୍ତି, ପାପ କରିଛନ୍ତି, ବିଭିନ୍ନ ପ୍ରକାର ତାଙ୍କ ପ୍ରତି ଚକ୍ରାନ୍ତ କରିଛନ୍ତି ମାରିବା ପାଇଁ, କିନ୍ତୁ ତଥାପି ଅର୍ଜୁନ କହୁଛନ୍ତି ନା ମୁଁ ତାଙ୍କୁ ମାରିବିନି, ମୁଁ ବରଂ ସେମାନେ ମୋତେ ମାରିଦିଅନ୍ତୁ, କିନ୍ତୁ ମୁଁ ତାଙ୍କୁ ମାରିବା ପାଇଁ ଚାହୁଁନି। ଏଇଭଳି ଭାବରେ ତାଙ୍କର ମୋହଗ୍ରସ୍ତ ହେଇଯାଇଛନ୍ତି ସେ ଅର୍ଜୁନ। ତେଣୁ ଅନ୍ତିମରେ ସେ କହୁଛନ୍ତି ଏବ ମୁକ୍ତା ଅର୍ଜୁନ ସଂଖ୍ୟ ରଥପ୍ରସ୍ଥ ଉପାସଦ ବିସୃଜ ଶସରମ ଚାପନ ଶୋକ ସମ୍ବିଘ୍ନ ମାନସ। ସେ ବିଭିନ୍ନ ପ୍ରକାର ତର୍କ ଦେଇଛନ୍ତି ଆମେ କେମିତି ଯୁଦ୍ଧ କରିବା, ଏମାନେ ଯେଉଁ କୁଳକ୍ଷୟ ପ୍ରଣଶନ୍ତି କୁଳ ଧର୍ମ ସନାତନ ଧର୍ମେ ନଷ୍ଟି କୁଳକୃଷ୍ଣ ଅଧମା ଭଗବତି ଉତ ଅଧମା ଭଗବତୀ କୃଷ୍ଣ ପ୍ରଦୂଷନ୍ତି କୁଳ ସ୍ତ୍ରୀୟ ସ୍ତ୍ରୀ ସୁଦୃଷ୍ଟ ସୁବାଷ୍ଣୀୟ ଜାହାତି ବର୍ଣ୍ଣ ଶଙ୍କର ଶଙ୍କର ନରକାଏବ କୁଳଘ୍ନ କୁଳସେଚ ବଦନ୍ତି ପିତ ଏସା ଲୁପ୍ତ ପିଣ୍ଡ ଦୁଃଖ କ୍ରିୟା। ଆମେ ଯଦି ବର୍ତ୍ତମାନ ଯୁଦ୍ଧ କରିବୁ,
ତାହେଲେ ତାଙ୍କର ଯେଉଁ କୁଳର ଯେ ମୁଖ୍ୟ ସେ ହତ ହେଇଯିବେ, ମୃତ୍ୟୁବରଣ କରିବେ, ତାଙ୍କର ପତ୍ନୀମାନେ ବିଧବା ହେଇଯିବେ, ବିଧବା ହେଲେ ବିଭିନ୍ନ ପ୍ରକାର ସମାଜରେ ବର୍ଣ୍ଣସଙ୍କର ଯାହା ହେବେ ସେମାନେ ପ୍ରଦୂଷିତ ବା ଦୁଷ୍ଟା ଚରିତ୍ର ହେଇଯିବେ, ସମାଜରେ ସବୁ ବର୍ଣ୍ଣସଙ୍କର ଯାହା ହେଇକି ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି କରିବେ। ତେଣୁ ଅନ୍ତିମରେ ଅର୍ଜୁନ କହିଲେ ମୁଁ ଯୁଦ୍ଧ କରିବି ନାହିଁ କହିକି ବସିଗଲେ, ରଥ ଉପରେ ଠିଆ ପାଇଁ ମଧ୍ୟ ତାଙ୍କର ଶକ୍ତି ନାହିଁ। କିନ୍ତୁ ଭଗବାନ ଯେତେବେଳେ ତାଙ୍କର ଜ୍ଞାନ ପ୍ରଦାନ କରିଛନ୍ତି, ଦ୍ୱିତୀୟ ଅଧ୍ୟାୟରୁ ଭଗବାନ ଜ୍ଞାନ ପ୍ରଦାନ କରିବା ଆରମ୍ଭ କରିଛନ୍ତି। ପ୍ରଥମ ଅଧ୍ୟାୟରେ ମଧ୍ୟ କିଛି କହିଛନ୍ତି କିନ୍ତୁ ତାକୁ ଆଉ ବିଶେଷ ବର୍ଣ୍ଣନା କରାଯାଏ ନାହିଁ। ଦ୍ୱିତୀୟ ଅଧ୍ୟାୟରୁ 18 ଅଧ୍ୟାୟ ଏଇ ଯୋଉ କେତୋଟି ରହିଲେ 70 ଅଧ୍ୟାୟରେ ଭଗବାନ ଯେତେବେଳେ ଜ୍ଞାନ ପ୍ରଦାନ କଲେ, ଅନ୍ତିମରେ ଭଗବାନ କହିଲେ କଚିତ ଏତଂ ସୁତଂ ପ୍ରାର୍ଥ ତ୍ୱୟା କିଗ୍ରଣ ଚେତସା କଚିତ ଅଜ୍ଞାନ ସମୟ ପ୍ରଣଷ୍ଟସ୍ତେ ଧନଞ୍ଜୟ। ତମର ଯୋଉ ମୋହ ଜାତ ହେଇଥିଲା, ତମେ ଯୁଦ୍ଧ କରିବନି ବୋଲି କହୁଥିଲ, ବର୍ତ୍ତମାନ ମୁଁ ଯୋଉ କହିଲି ଏସବୁ ଠିକ ଭାବରେ ଶୁଣିଲ ତ? କଚିତ ଏତଂ ସୁତଂ ପ୍ରାର୍ଥ ତ୍ୱୟା କିଗ୍ରଣ ଚେତସା ଏକାଗ୍ର ଭାବରେ ଶ୍ରବଣ କଲ କି? ଯଦି ତମେ ଏକାଗ୍ର ଭାବରେ ଶ୍ରବଣ କରିଥିବ ତାହେଲେ କଚିତ ଅଜ୍ଞାନ ସମୂହ, ତମର ଯୋଉ ଅଜ୍ଞାନରୁ ଯୋଉ ମୋହ ଆସିଥିଲା ଯେଉଁଥିପାଇଁ ତମେ କହୁଥିଲ ମୁଁ ଯୁଦ୍ଧ କରିବି ନାହିଁ, ସେ ଅଜ୍ଞାନ ନଷ୍ଟ ହେଲା ନା ନାହିଁ? କଚିତ ଅଜ୍ଞାନ ସମୂହ ପ୍ରଣଷ୍ଟ ଧନଞ୍ଜୟ। ତେଣୁ ଅର୍ଜୁନ କହିଲେ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦ ଆତ୍ମୀୟ ଚିତ୍ତସ୍ମିଗତ ସନ୍ଦେହ କରି ସେ ବଚନ କର, ମୋର ବର୍ତ୍ତମାନ ମୋହ ନଷ୍ଟ ହେଇଯାଇଛି ଆପଣଙ୍କ କୃପାରେ, ତେଣୁ ମୁଁ ଆପଣଙ୍କର କଥାକୁ ନିଶ୍ଚିନ୍ତ ଭାବରେ କରିବି, ଗ୍ରହଣ କରିବି, କରି ସେ ବଚନ ଦେବ। ତେଣୁ ଭଗବାନ କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନକୁ ଯୋଉ ଜ୍ଞାନ ପ୍ରଦାନ କରିଥିଲେ ଏ ସମଗ୍ର ମାନବ ଜାତି ପାଇଁ କୁହାଯାଇଛି। ଅର୍ଜୁନ ପକ୍ଷରେ ପ୍ରକୃତରେ ମୋହଗ୍ରସ୍ତ ହେବା କଥା ନୁହଁ, କାରଣ ଅର୍ଜୁନ ହେଉଛନ୍ତି ଭଗବାନଙ୍କ ଭକ୍ତ। କିନ୍ତୁ ଭଗବାନ ତାଙ୍କୁ ମୋହଗ୍ରସ୍ତ କଲେ କାହିଁକି ନା, ଏଇ ସମଗ୍ର ମାନବ ସମାଜକୁ ଜ୍ଞାନ ପ୍ରଦାନ କରିବେ, ଧର୍ମ କଣ ସେ ସ୍ଥାପନ କରିବେ। ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ପରିତ୍ରାଣାୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ସାଧୁ ବ୍ୟକ୍ତିମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ଆମେ ଭଗବତ ଗୀତା ଶ୍ରବଣ କରିକି ଆନନ୍ଦ ପ୍ରାପ୍ତ ହେଉଛେ। ସାଧୁ ବ୍ୟକ୍ତିମାନେ ଯେଉଁମାନେ ଅଛନ୍ତି ସେମାନେ ଭଗବାନଙ୍କ ସେବାରେ ଲିପ୍ତ ରହୁଛନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ଭଗବାନ ତାଙ୍କୁ ବିନାଶ କରନ୍ତି ଏବଂ ଧର୍ମ ସ୍ଥାପନ କରନ୍ତି। ଧର୍ମ କଣ? ଭଗବତ ଗୀତାରେ ଧର୍ମ କୁହାଯାଇଛି, କଣ ସେ ଧର୍ମ ନା, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାମ୍ ସର୍ବ ପାପଭ୍ୟ ମୋକ୍ଷୈ ସମାଶୁଚ। ପ୍ରକୃତ ଧର୍ମ ହେଉଛି କଣ ନା, ଭଗବାନଙ୍କ ଶରଣରେ ଯିବା, ସର୍ବଧର୍ମାନ୍ ପରିତ୍ୟଜ୍ୟ। ଆଉ ଯାହା ସବୁ ଧର୍ମ ଅଛି ତଥାକଥିତ ଧର୍ମ ସବୁ ତ୍ୟାଗ କରିକିରି ଆମର ଯଦି ଭଗବାନ କୃଷ୍ଣଙ୍କ ଶରଣରେ ଗଲେ ତାହା ହିଁ ହେଉଛି ପ୍ରକୃତ ଧର୍ମ। ତେଣୁ ଏଇ ଯୋଉ ଭଗବାନ ଏ ଭଗବତ ଗୀତାରେ ଜ୍ଞାନ ପ୍ରଦାନ କରିଛନ୍ତି, ଆମର କର୍ତ୍ତବ୍ୟ ହେଉଛି ଆମେ ଭଗବତ ଗୀତା ଶ୍ରବଣ କଲା ପରେ ଆମେ ଭଗବାନଙ୍କର ସେବା କରିବା, ଭଗବାନ କଥାକୁ ଗ୍ରହଣ କରି ସେ ବଚନ ଦେବ। ଆମେ ଯଦି କରି ସେ ବଚନ ଦେବ କହିଲେନି, ଭଗବାନଙ୍କ କଥାକୁ ଆମେ କରିବୁ ବା ପାଳନ କରିବୁ ଯଦି କହୁନେ, ତାହେଲେ ଧୃତରାଷ୍ଟ୍ର ଭଳି ଆମେ ମୋହଗ୍ରସ୍ତ ହେଇକି ରହିଥିବା। ଧୃତରାଷ୍ଟ୍ର ମଧ୍ୟ ସଞ୍ଜୟ ଭଗବତ ଗୀତା କହିଥିଲେ କିନ୍ତୁ ତାଙ୍କର ମୋହ ଭଙ୍ଗ ହେଲାନି। ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି ଯେତେବେଳେ ସଞ୍ଜୟ ଅନ୍ତିମରେ କହିଲେ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ତନୁଥର ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବା ନୀତିର ମତିର ମନ, ଯୋଉଠି ଭଗବାନ ଅଛନ୍ତି ସେଠି ନିଶ୍ଚିନ୍ତ ଭାବରେ ବିଜୟ ହେବ। କହିବାର ଉଦ୍ଦେଶ୍ୟ ହେଉଛି କଣ ନା, ବର୍ତ୍ତମାନ ମଧ୍ୟ ସମୟ ଅଛି, ହେ ମହାରାଜ ଆପଣ ଯଦି ଆପଣ ପୁତ୍ରମାନଙ୍କୁ ସମ୍ବାଦ ପ୍ରେରଣ କରିବେ ତାହେଲେ ସେ ପାଣ୍ଡବମାନଙ୍କ ପାଖରେ ସମର୍ପଣ କଲେ ତାହେଲେ ତାଙ୍କ ଜୀବନ ରକ୍ଷା ହେଇଯିବ। କିନ୍ତୁ ଧୃତରାଷ୍ଟ୍ରଙ୍କର ମୋ ଭଙ୍ଗ ହେଲା ନାହିଁ। ତେଣୁ ସେଇଭଳି ଭାବରେ ଆମେ ଯଦି ଭଗବତ ଗୀତା ଶୁଣିକିରି ଆମର ଯଦି ମୋ ଭଙ୍ଗ ନ ହବ ତାହେଲେ ଆମେ ଭଗବାନ କଥା ଶ୍ରବଣ କରିବା ନାହିଁ, ଭଗବାନ କଥା ହିସାବରେ କାର୍ଯ୍ୟ କରିବା ନାହିଁ। ଯଦି ନ କଲେ କଣ ହବ? ଭଗବାନ କହୁଛନ୍ତି ମଚିତ ସର୍ବଦୁଗାଣୀ ମତ୍ ପ୍ରସାଦ ତରିଷତି ଅଥଚେତ୍ ତ୍ୱମ ଅହଂକାର ନ ଶୋଷସି ବିନକ୍ଷସି। ଭଗବାନ ଶରଣ ରେ ଗଲେ ଆମେ ଯେତେବେଳେ ବିପଦ ମଧ୍ୟ ମୁକ୍ତ ହେଇଯିବା, ବିପଦ ମଧ୍ୟ ଉଦ୍ଧାର ପାଇଯିବା। ମଚିତ ସର୍ବ ଦୁର୍ଗାଣୀ, ଭଗବାନ ଯଦି ଆମେ ଚିନ୍ତାରେ ରଖିଛେ, ଆମ ଚେତନାରେ ହୃଦୟରେ ରଖିଛେ, ତାହେଲେ ସମସ୍ତ ବିପଦରୁ ଆମେ ରକ୍ଷା ପାଇବା। ସର୍ବ ଦୁର୍ଗାଣୀ ମତ ପ୍ରସାଦ ପରିଶେଷୀ। କିନ୍ତୁ ଯଦି ଅହଙ୍କାର ବଶତଃ ମୋହବଶତଃ ଅଥଚେତ ଅହଙ୍କାର ନ ଶୋଷସି, ଆମେ ଭଗବାନଙ୍କ କଥା ଶୁଣିବା ନାହିଁ, ତାହେଲେ କ'ଣ ହବ ନା ବିନକ୍ଷ, ଆମର ବିନାଶ ହେଇଯିବ। ଆମେ ଭଗବାନଙ୍କର ମାନଭଜନ ପାଇଲେ, ଭଗବାନଙ୍କର ଭଜନ କଲେ ନାହିଁ, ଅନ୍ତିମରେ ପୁଣି ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନ, ଏଇଭଳିଆ ଜନ୍ମମୃତ ଚକ୍ରରେ ମିଳି ବୁଲିବା। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣ ଯିବା, ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା ମାମି ବଜେ ପ୍ରବୃଦ୍ଧନ୍ତି ମାୟା ମେଧାନ୍ତରନ୍ତ। ଏ ଯୋଉ ଭୌତିକ ଜଗତ ରହିଛି, ଏ ତ୍ରିଗୁଣରେ ତ୍ରିଗୁଣ ଦ୍ୱାରା ଭଗବାନ ଆମେ ସମସ୍ତଙ୍କୁ ବାନ୍ଧିକି ରଖିଛନ୍ତି। ତେଣୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ତାହେଲେ ତ୍ରିଗୁଣରୁ ମୁକ୍ତ ହେଇ ଏ ମାୟା ଜନ୍ମ ମୃତ୍ୟୁ ଜରା ବ୍ୟାଧି ସଂସାର ରୂପ ଚକ୍ରରୁ ଉଦ୍ଧାର ପାଇ ଭଗବାନ ଧାମକୁ ଯିବା। ତେଣୁ ଭଗବତ ଗୀତାର କହିବାର ଉଦ୍ଦେଶ୍ୟ ହେଉଛି ଯେ ଆମେ ଭଗବାନ କଥା ଶ୍ରବଣ କରି ଭଗବାନଙ୍କ ସେବା କରି ଅନ୍ତିମରେ ଅନ୍ତ କାଳେ ଚ ମାମିବ ସ୍ମରଣ ମୁକ୍ତ କଳିବରଂ ଯହ ପ୍ରୟାତି ସମଦ୍ଭାବଂ ଜାତି ନାସ୍ତତ୍ର ସଂଶୟ। ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହୁଛନ୍ତି, ଯଦି ମାନବ ଜୀବନର ଶ୍ରେଷ୍ଠ ଲାଭ ହେଉଛି ସେଇଟା, ଯଦି ଅନ୍ତ ସମୟରେ ଭଗବାନଙ୍କ ସ୍ମରଣ ଆସିଲା, ଭଗବାନଙ୍କ ସ୍ମରଣ ଆସିବ ଯଦି, ତାହେଲେ ଅନ୍ତକାଳୀ ଚେ ମହାମୀ ବା ସ୍ମରଣ ମୁକ୍ତ କଳିବରଂ, ଭଗବାନ ଯଦି ସ୍ମରଣ କରିବା ଯେତେବେଳେ ଶରୀର ତ୍ୟାଗ କଲା ବେଳକୁ, ତାହେଲେ କ'ଣ ହବ ନା ମା ଏବ ଏସି, ଭଗବାନ ପାଖକୁ ନିଶ୍ଚିନ୍ତ ଭାବରେ ନ ଯିବା, ଏଥିରେ କୌଣସି ସନ୍ଦେହ ନାହିଁ। ସେଥିପାଇଁ ଆମର କର୍ତ୍ତବ୍ୟ ହେଉଛି କ'ଣ ନା ଅଭ୍ୟାସ କରିବା, ଭଗବାନଙ୍କ ନାମକୁ ସବୁବେଳେ ଜପ କରିବା, କୀର୍ତ୍ତନ କରିବା, ଇଏ ହେଉଛି କଳିଯୁଗ ଯୁଗ ଧର୍ମ ହେଉଛି ସେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏ କଳିଯୁଗ ଯୁଗ ଯୁଗ ଧର୍ମ ହେଉଛି ହରିନାମ ସଂକୀର୍ତ୍ତନ। ଯୋଉ ଯୁଗ ଧର୍ମ ପ୍ରଚାର କରିବା ପାଇଁ ଭଗବତ ଗୀତାର ଯୋଉ କହିଲି 5528 ବର୍ଷ ତଳେ ଭଗବାନ ଆସିଥିଲେ ଏବଂ କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ଅର୍ଜୁନକୁ ଜ୍ଞାନ ପ୍ରଦାନ କରିଛନ୍ତି। ଭାଗବତରେ ଆପଣ ଦେଖିବେ ଉଦ୍ଧବକୁ ମଧ୍ୟ ଜ୍ଞାନ ପ୍ରଦାନ କରିଛନ୍ତି। ସେଇ ଭଗବାନ କୃଷ୍ଣ 528 ବର୍ଷ ତଳେ ଚୈତନ୍ୟ ମହାପ୍ରଭୁ ଉପରେ ଆସିଥିଲେ ଏବଂ ସେଇ କଳିଯୁଗର ଯୁଗଧର୍ମ ପ୍ରଚାର କରିକି ଯାଇଛନ୍ତି। ଏଇ ମହାମନ୍ତ୍ର, ଏଇ ହରିନାମ ସଂକୀର୍ତ୍ତନ, କଳିଯୁଗର ଯୁଗଧର୍ମ ହେଉଛି ହରିନାମ ସଂକୀର୍ତ୍ତନ। ସତ୍ୟଯୁଗରେ ଭଗବାନ ଲୋକମାନେ ଭଗବାନଙ୍କର ଧ୍ୟାନ କରୁଥିଲେ, ତ୍ରେତା ଯୁଗରେ ଭଗବାନଙ୍କର ଯଜ୍ଞ ମାଧ୍ୟମରେ ଆରାଧନା କରାଯାଉଥିଲା, ଦ୍ୱାପର ଯୁଗରେ ମନ୍ଦିର ପୂଜା ପ୍ରଚନା ଦ୍ୱାରା ଭଗବାନଙ୍କର ଆରାଧନା କରାଯାଉଥିଲା। କିନ୍ତୁ କଳିଯୁଗରେ ସେସବୁ ସମ୍ଭବ ନୁହଁ। କଳିଯୁଗରେ ଯୁଗଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ ଏବଂ ମହାପ୍ରଭୁ ଏଇ ଯୋଉ ଭାରତ ବର୍ଷରେ ଏଇ ନାମ କୀର୍ତ୍ତନ ପ୍ରଚାର କରିକିରି ଭବିଷ୍ୟତବାଣୀ ଦେଇଥିଲେ ଯେ ପୃଥିବୀତେ ଆଚେ ଯତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର କହିବେ ମୋର ନାଁ। ପୃଥିବୀରେ ଯେତେ ନଗର ଅଛି, ଗ୍ରାମ ଅଛି, ସବୁଠି ଭଗବାନଙ୍କ ନାମ ପ୍ରଚାର ହେବ। ଆମ ଭାରତ ବର୍ଷରେ ତ ପ୍ରଚାର ହେଉଥିଲା, ଭାରତ ବାହାରେ ଆମର ଯୋଉ ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ପ୍ରଭୁପାଦ ମହାରାଜ ଏଇ ଭଗବାନ ନାମକୁ ଭାରତ ବାହାରେ ଆମେରିକାରୁ ଆରମ୍ଭ କଲେ ଭଗବାନ କଥା ପ୍ରଚାର। ତେଣୁ ଆଜି ସମଗ୍ର ପୃଥିବୀରେ ଏଇ ଭଗବାନ ନାମ ପ୍ରଚାର ଚାଲିଛି। ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି, ଭାଗବତ ବର୍ଣ୍ଣନା କରାଯାଇଛି ଯେ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହି ସୁମେଧସ। କଳିଯୁଗରେ ଭଗବାନ ଯୋଉ ଆସୁଛନ୍ତି କିଭଳି ଜାଣିବା ଇଏ ଭଗବାନ ବୋଲି ନା ତାର ଶାସ୍ତ୍ର ପ୍ରମାଣ ରହିଛି। ସେ ସବୁବେଳେ ତାଙ୍କର ମୁଖରେ କୃଷ୍ଣ 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 ସବୁବେଳେ ଉଚ୍ଚାରିତ ହଉଥିବ କୃଷ୍ଣ ବର୍ଣ୍ଣ, ଏବଂ ତାଙ୍କର ଶରୀର ରଙ୍ଗ କିଭଳି ଅକୃଷ୍ଣ, ଅକୃଷ୍ଣ ଅର୍ଥାତ୍ ପୀତ ବର୍ଣ୍ଣ, ଗୌରାଙ୍ଗ ମହାପ୍ରଭୁ ଗୌରାଙ୍ଗ ତାଙ୍କର। ଏବଂ ସିଏ ଏକୁଟି ଆସୁନାହାନ୍ତି, ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ତାଙ୍କର ନିତ୍ୟାନନ୍ଦ ପ୍ରଭୁ, ଅଦ୍ୱୈତ ପ୍ରଭୁ, ଗଦାଧର ପଣ୍ଡିତ, ଶ୍ରୀବାସ ପଣ୍ଡିତ ଏମାନଙ୍କ ସହିତ ସେ ଆସୁଛନ୍ତି ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ, ଏବଂ ସଂକୀର୍ତ୍ତନ ଯଜ୍ଞ ସେ ଆରମ୍ଭ କରିଛନ୍ତି। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ ଏଇ ନାମ ସଂକୀର୍ତ୍ତନ ରୂପ ଯଜ୍ଞରେ ଯୋଗଦାନ କରନ୍ତି। ଏଇ ଯୁଗଧର୍ମ ହେଉଛି କଳିଯୁଗର ଯୁଗଧର୍ମ। ଏଇ ଯୁଗଧର୍ମରେ ଯୋଗଦାନ କଲେ ତାହେଲେ ଆମେ ଅତି ସହଜରେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା। ତେଣୁ ମୋର କଥାକୁ ଏଠି ବିଶ୍ରାମ ଦେବି ଏବଂ ଆପଣମାନଙ୍କୁ ଅନୁରୋଧ କରିବି ଆପଣମାନେ ଯାଇ ହଲଦେବାଲରେ ସେଠି ଗୀତା ଶ୍ରବଣ କରିବେ, ସେଠି 6:30-6:30 ବର୍ତ୍ତମାନ ପ୍ରଭୁ କହିବେ କ'ଣ କେମିତି କରାଯିବ ପ୍ରୋଗ୍ରାମ, ବଳକୃଷ୍ଣ ପ୍ରଭୁ ଅନୁରୋଧ କରିବି ସେ ଆପଣମାନଙ୍କୁ କହିବେ କ'ଣ ପ୍ରୋଗ୍ରାମ ରହିଛି। କେମିତି କ'ଣ ଯିବା କେମିତି ହବ ସେଠି ଟାଇମ
ଆପଣ ମାନେ ତ ଇନଭାଇଟ୍ କାର୍ଡ଼ ପାଇଥିବେ ତାଙ୍କର କାର୍ଯ୍ୟକ୍ରମ ବିଷୟରେ ଲେଖିବେ। 6:30 କ୍ଲାସ୍ ଅଛେ, ତା ପୂର୍ବରୁ ଆମେ ଯିମା ଓ ଆମର ଦ୍ୱାରା ଏବେ ଏଠାରୁ କୀର୍ତ୍ତନ କରିକିରି ଯିମା ପ୍ରଭୁଙ୍କ ସାଙ୍ଗରେ, ସିଆଡ଼େ ପ୍ରସାଦ ନେଇକିରି ଯିବା ଆଉ ସେ ଜାଗାରେ ବସ୍ମା ହଁ, ଆଉ ଭଗବାନଙ୍କର କଥା ଶ୍ରବଣ କର୍ମା। ଆଜି ଗୋଟେ ସୌଭାଗ୍ୟର ଦିନ, ଆଉ ମା ମାନଙ୍କେ ବି ଅନୁଭବ ଯେ ଆପଣ ମାନେ ଯେତେ ଅଛନ୍, ଆପଣଙ୍କର ସହିତ ବି ଯେତେ ଆପଣଙ୍କର ପାର୍ଷଦ ଅଛନ୍, ସମସ୍ତେ ଚାଲ, ଆଜି ଗୋଟେ ସୌଭାଗ୍ୟର ଦିନ ହଁ। ଆଉ 2 ଘଣ୍ଟା ସମୟ ଦିଅନ୍, ପ୍ରଭୁ ଏତେ ଦୂର ଆସିଛନ୍ ଆମମାନଙ୍କ ପାଇଁ ହଁ, ଆର ଆମେ ତାଙ୍କ ଠାରୁ ନେବାକୁ ଚାହିଁବାର କଥା, ସେ ଦେବା ପାଇଁ ଆସିଛନ୍, ଆମେ ନେବା ଲାଗି ପ୍ରୟାସ କରିବା। ପ୍ରଭୁ ଗାଡ଼ିରେ ଯିବେ, ଆମେ କୀର୍ତ୍ତନ କରିକି ସମସ୍ତେ ଯିବା, ଆମେ କୀର୍ତ୍ତନ କରିକି ସମସ୍ତେ ଯିବା, ଆଉ ଏଇଠାରୁ କୀର୍ତ୍ତନ କରିକି ଯିବା, ଏଇଠାରୁ ବସ୍ମା ଠାରୁ ଗାଡ଼ି।